ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଜନଗଣନା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ବାହାରିଲା ବିଜ୍ଞପ୍ତି। ରାଜ୍ୟ 5ଟା ବିଭାଗ କି 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଝାଡ଼ାବାତି ବାବଦେ ସଚେତନ କରବାର ଲାଗି ଆଇଷ୍ଟାନୁମୁଲ ହେଲା ଷ୍ଟପ୍ ଡାଇରିଆ ସଚେତନତା ଅଭିଯାନ। ରାଜ୍ୟ ଆଇବା ଶୁକ୍ରବାରନୁ ଖୋଲିବା ସବୁ ବିଦ୍ୟାଳୟ, ସେହିଦିନ ଦିଆଯିବା ମଧ୍ୟାହ୍ନ ଭୋଜନ। ଆଉ ଅଣସର ଘରେ ମହାପୁରୁମାନଙ୍କୁ ଆଜି ଲାଗୁ ହେବା ଫୁଲୁରୀ ତେଲ। ଏଥର ପୁରା ଖବର। କେନ୍ଦ୍ର ସରକାରଙ୍କ ତରଫରୁ ଦେଶେ ଜନଗଣନା ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ 2027 March 1 ଦେଶେ ଜନଗଣନା ମୂଲ କରବାର୍କେ ଲକ୍ଷ୍ୟ ରଖାଯାଇଛି। ମାତ୍ର ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡ 2026 October 1 ଜନଗଣନା ମୂଲ ହେବା। ଜନଗଣନା 2 ଖେପେ ହେବା। ପହିଲା ଖେପେ ଘର ତାଲିକା ତିଆରି କରାଯିବା ଆଉ 2 ଖେପେ ଜନଗଣନା କରାଯିବା। ଇ ବାବଦେ ସାମାଜିକ ଗଣମାଧ୍ୟମ ଜରିଆ ସୂଚନା ଦେଇକରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍, ଇଥର ପହିଲା କରି ଜାତିଭିତ୍ତିକ ଜନଗଣନା କରାଯିବା। ପାଖାପାଖି 34 lakh କର୍ମଚାରୀ, ପର୍ଯ୍ୟବେକ୍ଷକ ଆଉ 1,30,000 କାର୍ଯ୍ୟକର୍ତ୍ତା ଗନ୍ତି କାମେ ଲାଗିବେ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଜନଗଣନା ହେବା। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରିକି ଗନ୍ତି କାମକେ ତୁର୍ତ୍ତି କରବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 5 ବିଭାଗର 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍। ଭୁବନେଶ୍ୱରଠାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ହୋଇଥିବା ନିଯୁକ୍ତି ମେଳାଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଯୁବଶକ୍ତିମାନେ ସେମାନଙ୍କର ଶକ୍ତି, ସାମର୍ଥ୍ୟ ଓ ଉତ୍ସାହର ବଲେ ରାଜ୍ୟର ବିକାଶକେ ଆଗ୍କେ ନେବେ ବୋଲି କହିଛନ୍।
ସରକାରର ଇଏ 10ମ ନିଯୁକ୍ତି ମେଳା, ରାଜ୍ୟର ଲକ୍ଷ ଲକ୍ଷ ନିଯୁକ୍ତି ଆଶାୟୀମାନଙ୍କ ପାଇଁ ମଧ୍ୟ ଆଶା ଏବଂ ଆଲୋକର ଇଏ ଗୋଟିଏ ବଡ଼ ବାର୍ତ୍ତା। ଯୁବ ସମାଜର ସବୁଠାରୁ ବଡ଼ ଆହ୍ୱାନ ହେଉଛି ରୋଜଗାର ଏବଂ ନିଯୁକ୍ତି। ମୁଁ ଯେତେବେଳେ ନିଯୁକ୍ତିର କଥା କହିଥାଏ ସେତେବେଳେ କେବଳ ସରକାରୀ ନିଯୁକ୍ତି କେବଳ ନୁହଁ, ସେଥିରେ ବେସରକାରୀ ନିଯୁକ୍ତି ମଧ୍ୟ ତାକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଥାଏ।
ରାଜ୍ୟ ନୂଆ ସରକାରଙ୍କର ଇଟା ହେଉଛି 10 ନିଯୁକ୍ତି ମେଲା। ଆଜି ପୂର୍ତ୍ତ ବିଭାଗଟି 563, ଜଳସମ୍ପଦ ବିଭାଗଟି 62, ପଞ୍ଚାୟତିରାଜ ବିଭାଗଟି 117, ନଗର ଉନ୍ନୟନ ବିଭାଗର 204 ଆଉ ଖାଉଟି କଲ୍ୟାଣ ବିଭାଗଟି 18 ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାର ଗଲା ବଛରେ ଭିତରେ 28,346 ସରକାରୀ ନିଯୁକ୍ତି ଦେଇଥିବା ବେଳେ ବେସରକାରୀ ସ୍ତରଟି 45,000 ନିଯୁକ୍ତି ଦେଇଛନ୍। ଯାଜପୁର ଆଉ କେନ୍ଦୁଝର ଜିଲ୍ଲା କେତେଟା ଜାଗାନ ଝାଡ଼ାବାନ୍ତି ବଢ଼ବାର ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆଉ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିକି ସ୍ଥିତି ବାବଦେ ବୁଝିଛନ୍। ଝାଡ଼ାବାନ୍ତି ଆୟତ କରବାର ଦିଗେ ପଦକ୍ଷେପ ନେବାରକେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାର ସହିତ ଆକ୍ରାନ୍ତମାନଙ୍କୁ ତୁର୍ତ୍ତି ଆଉ ଠିକ୍ ଭାବେ ଉଚିତ ଚିକିତ୍ସା ସେବା ଯୋଗାଇ ଦେବାର ଲାଗି ଜିଲ୍ଲାର ସବୁ ଡାକ୍ତରଖାନାମାନଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭିନ୍ ଭିନ୍ ଜିଲ୍ଲା ଡାକ୍ତର ଆଉ ଅଧିକାରୀମାନଙ୍କ ସାଙ୍ଗେ ନିୟମିତ ଆଲୋଚନା କରିକି ସ୍ଥିତି ଉପରେ ନଜର ରଖିଛନ୍। ସ୍ୱାସ୍ଥ୍ୟ ସଚିବ ଏସ୍ ଅଶ୍ୱତି ବିଲ୍ ଆଜି ଯାଜପୁର ଜିଲ୍ଲା ଗସ୍ତ କରିକି ସ୍ଥିତି ସମୀକ୍ଷା କରିଛନ୍। ରୋଗୀମାନଙ୍କୁ ଭେଟିଲା ଉତ୍ତରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗୋଟିଏ ସମୀକ୍ଷା ବୈଠକ ବିଲ୍ କରିଛନ୍। ଇ ବାବଦେ ସୂଚନା ଦେଇକରି ସ୍ୱାସ୍ଥ୍ୟ ସଚିବ କହିଛନ୍,
ଯାହା ଆମ ପାଖରେ ଇନଫର୍ମେସନ ବର୍ତ୍ତମାନ ସୁଦ୍ଧା ପହଞ୍ଚି ଯାଇଛି ସେ ଅନୁସାରେ ଆମ ପାଖରେ ବର୍ତ୍ତମାନ ଇନ୍ ପେସେଣ୍ଟ ହେଇକି ଆପ୍ରକ୍ସିମେଟଲି 240 ଲୋକ ଅଛନ୍ତି। ଗତକାଲି କିଛି ନୂଆ ଆଡମିସନ ହେଇଛି, ଆଜି ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ନୂଆ ଆଡମିସନ ଅଲରେଡି ହେଇସାରିଛି। କିନ୍ତୁ ଏଥିରେ ଗୋଟେ ପଜିଟିଭ ଜିନିଷ ଦେଖିବାକୁ ପାଇଲୁ କି ଇଭେନ୍ ଭେରି ମାଇଲ୍ଡ କେସେସ ବର୍ତ୍ତମାନ ହସ୍ପିଟାଲକୁ ଆସୁଛି, କିନ୍ତୁ ଆଜି ଯେତିକି କେସେସ ଆସିଛି ପ୍ରାୟ ମାଇଲ୍ଡ କେସେସ।
ଖୁବ୍ ଜଲ୍ଦି ରାଜ୍ୟ ମହିଳା ଆୟୋଗର ନିଯୁକ୍ତି ହେବା ବୋଲି ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍, ଇ ବାବଦେ ଇହାଦେ ତର୍ଜମା ଚାଲିଛେ, ଏକାସାଙ୍ଗେ ମହିଳା କମିଶନ, ଶିଶୁ କମିଶନ ପଦବୀ ପୂରଣ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ଲିଙ୍ଗଭିତ୍ତିକ ହିଂସା ମହିଳାମାନଙ୍କର ସ୍ୱାସ୍ଥ୍ୟ, ସମ୍ମାନ, ସୁରକ୍ଷା ଆଉ ସ୍ୱାଧୀନତାକେ କ୍ଷତି ପହଞ୍ଚାସି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ ହୋଇଥିବା ଲିଙ୍ଗଭିତ୍ତିକ ହିଂସା ଆଉ ପୀଡ଼ିତମାନଙ୍କର ମାନସିକ ଆଘାତ ଭିତ୍ତିକ ଯତ୍ନ ଶୀର୍ଷକ ଗୋଟିଏ କର୍ମଶାଳାଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗ ଦେଇକରି କହିଛନ୍, ମହିଳାମାନେ ସଶକ୍ତ ହେଲେ ଆମର ସମାଜ, ବର୍ଗ, ସେବା ଆଉ ଉନ୍ନତି ଦିଗ୍କେ ବଢ଼୍ବା। ଇତାର ଉତ୍ତରୁ ସମାଜର ସବୁ ସ୍ତରନ ଲିଙ୍ଗଭିତ୍ତିକ ହିଂସାକେ ଆୟତ କରାଯାଇ ପାର୍ବା, ଇତାକେ ନେଇକରି ସବୁ ସ୍ତର ସଚେତନତା କାର୍ଯ୍ୟକ୍ରମମାନ ଜରୁରୀ ଆଏ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଚାପିଥିବା ଝାଡ଼ାବାନ୍ତି ସ୍ଥିତିକେ ନଜରଥି ରଖିକରି ଆଇଷ୍ଠାନୁ ରାଜ୍ୟ ଷ୍ଟପ୍ ଡାଇରିଆ ଅଭିଯାନ ମୂଲହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଅଭିଯାନର ଶୁଭାରମ୍ଭ କରିଛନ୍। ଜୁଲାଇ 31 ତାରିଖ ତକ ହେବାରକେ ଥିବା 45 ଦିନିଆ ଏହି ଅଭିଯାନଟି ରାଜ୍ୟର ସବୁ ଇଲାକାନ ଡାଇରିଆକେ ନେଇକରି ଲୋକ ସତର୍କ କରାଯିବା, ସଭେ ସତର୍କ ଆଉ ସଚେତନ ରହିଲେ ଡାଇରିଆ ଦୂର କରାଯାଇପାରବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାଲିଂ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା 20 ତାରିଖନୁ ରାଜ୍ୟର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଇଥିବା ବିଦ୍ୟାଳୟମାନେ ଖୋଲ୍ବା। ଇତାର ସହିତ ଏସବୁ ବିଦ୍ୟାଳୟମାନଙ୍କେ ଶିଶୁ ବାଟିକାନୁ ମୂଲ କରିକି 10 ଶ୍ରେଣୀ ତକ୍ ସବୁ ଛାତ୍ରଛାତ୍ରୀମାନଙ୍କୁ ସେହି ଦିନଠାନୁ ମଧ୍ୟାହ୍ନ ଭୋଜନ ଦିଆଯିବା ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତିନୁ ଜଣାପଡ଼ିଛି। ଏ ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବିଭାଗ ତରଫରୁ ଚିଠି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁସାରେ ସ୍କୁଲ୍ ଖୋଲ୍ବାର ପହିଲା ଦିନଠାନୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା, ମହଜୁଦ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀମାନଙ୍କର ଯାଞ୍ଚ କରାଯିବା, ସ୍କୁଲ୍ ଖୋଲ୍ବାର ଆଗନୁ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଉ ଏସ୍ଆର୍ସିମାନେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ବିଭାଗ ତରଫରୁ କୁହାଯାଇଛି। କୃଷିଭିତ୍ତିକ ରଜ ପର୍ବର 3 ଦିନକେ ଆଜି ସାରା ରାଜ୍ୟ ଉଷତ ଉଷ୍ଣାକିଥି ପାଳନ କରାଯାଇଛି। ଆଇପାକାଲ ବସୁମତୀ ସ୍ନାନ ସହିତ ରଜ ପର୍ବ ଶେଷ ହେବା, ଗାଁନୁ ସହର ତକ ଭିନ୍ ଭିନ୍ ଇଲାକାନ ଏଥିଲାଗି ପ୍ରତିଯୋଗିତାମାନ କରାଯାଇଛି। ଅଣସର ଘରେ ଥିବା ମହାପ୍ରଭୁମାନଙ୍କୁ ଆଜି ପଞ୍ଚମୀ ତିଥି ବଡ଼ ଓଡ଼ିଆ ମଠ ତରଫରୁ ତିଆରି ହୋଇଥିବା ଫୁଲୁରୀ ତେଲ ଲାଗି କରାହେବା। ଆକାଶବାଣୀ ସମାଚାର ବିଭାଗ ତରଫରୁ ମହାପ୍ରଭୁମାନଙ୍କର ଫୁଲୁରୀ ତେଲ ଲାଗି ବାବଦେ ଗୋଟେ ରିପୋର୍ଟ।
ଗଲା ବଛର ହେରା ପଞ୍ଚମୀ ଦିନଠାନୁ ଘନାଥି ପେରା ହେଇଥିବା ରାଏସ୍ ତିଲ୍ଥି, କର୍ପୁର, ଚୁଆ, ପରକ, ପିଙ୍ଗଲ ବାଗିର 14 ରକମର ଫୁଲ, 7 ରକମର ଚେରମୁଲି ଉଷୁ ଆଉ ବାସ୍ନା ଦରପ ମିଶେଇକରି ମାଟ ତଲେ ଗୋଟେ ମାଟିର ହାଣିଥି ବଛରେ ତକ୍ ତୁପା ଯାଏସି। ଇ ହିସାବେ ଫୁଲରି ତେଲକେ ତିଆରି କରାଯାଏସି। ଦେବସ୍ନାନ ପୁନିର ଆଘର ଦିନ ମାଟ ତଲୁ ଇ ତେଲକେ ବାହାର କରାଯାଏସି। ଆଜ ପଞ୍ଚମୀ ତିଥିତି ତେଲକେ ଛନା ହେଇକରି ଅମଣିଆ ବନାଯାଏସି ଆର ମହାପୁରୁମାନଙ୍କର ଲାଗି ପଠାଯାଏସି। ପତି ମହାପାତ୍ର ସେବକ 3 ରୂପାର ପିଙ୍ଗଲଥି ଫୁଲରି ତେଲ ନେଇକରି ସଂସ୍କାର କରବାର ଉତ୍ରୁ ଦୈତାପତିମାନେ ମହାପୁରୁମାନଙ୍କର ଶ୍ରୀଅଙ୍ଗତି ତେଲ ଲଗାସନ୍। ଶାସ୍ତ୍ର ଅନୁସାରେ ଇ ତେଲ ଲଗାଲା ଉତ୍ରୁ ମହାପୁରୁମାନଙ୍କର ଜ୍ୱର କମ୍ସି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ମୁଇଁ ବିସ୍ମିତା ପ୍ରଧାନ।
ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଠି 68 ଅଭିଯୋଗ ଆସିଥିଲା, ସେଥିର ଭିତରୁ 40 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବାକି ଅଭିଯୋଗମାନଙ୍କର ସମାଧାନ ଦିଗେ ପଦକ୍ଷେପ ନେବାର୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମିତି କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରଠି 106 ଅଭିଯୋଗ ଆସିଥିଲା। ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାର୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ ଚଢ଼େଇ ମରା ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଅଭିଯୋଗ ଶୁଣାଣି ଶିବିରଠି 50 ଅଭିଯୋଗ ଆଗତ ହୋଇଥିଲା। ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ଅଭିଯୋଗମାନଙ୍କର ଶୁଣାଣି କରିକରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଠି 74 ଅଭିଯୋଗ ଆସିଥିଲା, 10 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଆଉ ଗୋଟିଏ ଅଭିଯୋଗଟି ରେଡ୍କ୍ରସ ତରଫରୁ ଅଭିଯୋଗକାରୀଙ୍କୁ 30,000 ଟଙ୍କା ସାହାଯ୍ୟ ଦିଆଯାଇଥିଲା। ବୌଦ୍ଧ କଚେରୀ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଲାଥି ମହିଳା ଶିଶୁ ବିକାଶ ବିଭାଗ ଆଉ ଅନୁସୂଚିତ ଜାତି ଆଉ ଜନଜାତି ଉନ୍ନୟନ ବିଭାଗ ତରଫରୁ ହିତାଧିକାରୀ ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଭାଗମାନଙ୍କର ତରଫରୁ ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନା ବାବଦେ ଆଲୋଚନା କରିଛନ୍। ଏହି ଅବସରରେ 12 ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଲ ଷ୍ଟେସନ ଛକ ପାଖେ ଟ୍ରକ୍ ଧକ୍କା ଥି ବାଇକ୍ ଥି ବସିଥିବା ଜଣେ ବରିଷ୍ଠ ନାଗରିକଙ୍କ ଜୀବନ ଯାଇଥିବାର ବେଳେ ବାଇକ୍ ଚାଳକ ଜବର ଜଖମ ହୋଇଛନ୍। ଏଥି ଆଉ ଜଣେ ଅଟୋ ଚାଳକ ଭିଲ୍ ଖଣ୍ଡିଆ ଖାବରା ହୋଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 7 ତକ ରାଜ୍ୟ କେତେଟା ଜାଗାନ ବର୍ଷାପାଗ ଲାଗି ରହିବାନୁ ତାତି କମ୍ବା। ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କଳାହାଣ୍ଡି, କଟକ ଆର୍ ଜଗତସିଂହପୁରନ ଅପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେ ମୁଖ୍ୟ ଖବର ଫେରଘାଏ। ଦେଶେ ଜନଗଣନା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ବାହାରିଲା ବିଜ୍ଞପ୍ତି। ରାଜ୍ୟ 5 ବିଭାଗ ଥି 964 ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଝାଡ଼ାବାନ୍ତି ବାବଦେ ସଚେତନ କରବାର ଲାଗି ଆଇଷ୍ଠାନୁ ମୂଲ ହେଲା ଷ୍ଟପ୍ ଡାଇରିଆ ସଚେତନତା ଅଭିଯାନ। ରାଜ୍ୟ ଆଇବା ଶୁକ୍ରବାରନୁ ଖୋଲ୍ବା ସବୁ ବିଦ୍ୟାଳୟ, ସେହିଦିନୁ ଦିଆଯିବା ମଧ୍ୟାହ୍ନ ଭୋଜନ ଆଉ ଅଣସର ଘରେ ମହାପୁରୁମାନଙ୍କୁ ଆଜି ଲାଗି ହେବା ଫୁଲୁରୀ ତେଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।